ആകാശവാണി. ସମ୍ବାଦ ପଢୁଛନ୍ତି ସରିତା ସାହୁ. ପ୍ରାଥମିକ କୃଷି ଋଣ ସମବାୟ ସମିତିଗୁଡ଼ିକ ପାଇଁ ଏକ ନୂତନ ନୀତି ପ୍ରସ୍ତୁତ ନେଇ ଘୋଷଣା କଲେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ. ବିଭିନ୍ନ ରାଷ୍ଟ୍ରକୁ ଗସ୍ତ କରିବାକୁ ଥିବା ସାତଟି ପ୍ରତିନିଧି ମଣ୍ଡଳୀ ଆତଙ୍କବାଦ ବିରୁଦ୍ଧରେ ଭାରତର ସାମୂହିକ ସଂକଳ୍ପକୁ ବିଶ୍ୱ ସମ୍ମୁଖରେ ପ୍ରତିଫଳନ କରିବ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ. ହାଇଦ୍ରାବାଦ ଗୁଲଜାର ହାଉସ୍ ଅଟ୍ଟାଳିକା ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 17 ବୃଦ୍ଧି, ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ. ଯୁକ୍ତରାଷ୍ଟ୍ର ଆମେରିକାରେ ଭୟାବହ ଘୂର୍ଣ୍ଣିଝଡ଼ ପ୍ରଭାବରେ 27 ମୃତ୍ୟୁ ଏବଂ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ. ପ୍ରାଥମିକ କୃଷି ଋଣ ସମବାୟ ସମିତିଗୁଡ଼ିକ ପାଇଁ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଏକ ନୂଆ ନୀତି ପ୍ରସ୍ତୁତି ନେଇ ଘୋଷଣା କରିଛନ୍ତି. ଅହମ୍ମଦାବାଦର ସାଇନ୍ସ ସିଟିଠାରେ ଗୁଜରାଟ ରାଜ୍ୟ ସମବାୟ ସଂଘ ଦ୍ୱାରା ଆୟୋଜିତ ସମବାୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ଏହା କହିଛନ୍ତି, ପ୍ୟାକ୍ସର ପୁନରୁଦ୍ଧାର ଦ୍ୱାରା ଦେଶର ସମବାୟ ଭିଭିଭୂମିକୁ ସୁଦୃଢ଼ କରିବା ନେଇ ସରକାରଙ୍କ ପ୍ରତିବଦ୍ଧତା ଉପରେ ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି. ଆସନ୍ତା 2029 ସୁଦ୍ଧା ଦେଶର ପ୍ରତ୍ୟେକ ପଞ୍ଚାୟତରେ ପ୍ୟାକ୍ସ ପ୍ରତିଷ୍ଠା କରିବା ନେଇ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ଉପରେ ଶ୍ରୀ ଶାହା ଏହି ଅବସରରେ ଆଲୋକପାତ କରିଛନ୍ତି. ଏଭଳି ପଦକ୍ଷେପ ଦ୍ୱାରା ସମବାୟ ଜମାପୁଞ୍ଜିରେ 11,000 କୋଟି ଟଙ୍କା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି. ଏହି କାର୍ଯ୍ୟକ୍ରମରେ ରାଜ୍ୟର 800 ସମବାୟ ସମିତିର ପ୍ରତିନିଧିତ୍ୱ କରୁଥିବା 4,000 ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି. ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ ଶ୍ରୀ ଶାହା ଅହମ୍ମଦାବାଦ ଏବଂ ମେହେସାଣାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ଅପରେସନ୍ ସିନ୍ଦୁର ପଦକ୍ଷେପ ସମ୍ପର୍କରେ ଅବଗତ କରିବା ଲାଗି 7 ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଖୁବ୍ ଶୀଘ୍ର କେତେକ ପ୍ରମୁଖ ରାଷ୍ଟ୍ରଗୁଡ଼ିକୁ ଗସ୍ତ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତର ସାମୂହିକ ସଂକଳ୍ପକୁ ଏହା ପ୍ରତିଫଳିତ କରୁଛି. ଏଥିସହ ପ୍ରତିନିଧିମଣ୍ଡଳୀରେ ସଦସ୍ୟ ଥିବା ସାଂସଦ ଏବଂ ସଦସ୍ୟଙ୍କ ତାଲିକା ସେ ପ୍ରକାଶ କରିଛନ୍ତି. ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରଥମ ଗୋଷ୍ଠୀ ସାଉଦି ଆରବ, ବାହାରିନ୍, କୁଏତ ଏବଂ ଆଲଜେରିଆ ଗସ୍ତ କରିବେ. ଏଥିରେ ବିଜେପିର ନିଶିକାନ୍ତ ଦୁବେ, ଏଆଇଏମ୍ଆଇଏମ୍ର ଆସାଦୁଦ୍ଦିନ ଓୱେସି ଏବଂ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ସଦସ୍ୟ ଅଛନ୍ତି. ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱରେ ଦ୍ୱିତୀୟ ଗୋଷ୍ଠୀ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟ ସଂଘ, ଇଟାଲୀ ଏବଂ ଡେନମାର୍କ ଗସ୍ତ କରିବେ. ଏଥିରେ କଂଗ୍ରେସ ସାଂସଦ ଡକ୍ଟର ଅମର ସିଂ, ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍ଜେ ଆକବର ସଦସ୍ୟ ଅଛନ୍ତି. ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱରେ ତୃତୀୟ ଗୋଷ୍ଠୀ ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ, ଜାପାନ ଓ ସିଙ୍ଗାପୁର ଗସ୍ତରେ ଯିବେ. ଶ୍ରୀ ଝାଙ୍କ ସହ ତୃଣମୂଳ କଂଗ୍ରେସର ଇଶୁ ପଠାନ, ସିପିଆଇଏମ୍ର ଜନ୍ ବ୍ରିଟାସ୍ ଏବଂ କଂଗ୍ରେସ ନେତା ସଲମାନ ଖୁର୍ସିଦ୍ ଗସ୍ତରେ ଯିବେ. ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଚତୁର୍ଥ ଗୋଷ୍ଠୀ ସଂଯୁକ୍ତ ଆରବ ଏମିରେଟ୍ସ, ଲାଇବେରିଆ, କଙ୍ଗୋ ଏବଂ ସିଏରାଲିଓନ୍ ଗସ୍ତ କରିବେ. ତାଙ୍କ ସହ ବିଜେପିର ବାଂଶୁରୀ ସ୍ୱରାଜ, ବିଜେଡ଼ିର ସସ୍ମିତ ପାତ୍ର, ଆଇୟୁଏମ୍ଏଲ୍ ସାଂସଦ ଇଟି ମହମ୍ମଦ ବସିର ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍ଏସ୍ ଆଲୁୱାଲିଆ ଗସ୍ତରେ ଯିବେ. କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱରେ ପଞ୍ଚମ ଗୋଷ୍ଠୀ ଆମେରିକା, ପୁନାମା, ଗୁଏନା, ବ୍ରାଜିଲ ଏବଂ କଲମ୍ବିଆ ଗସ୍ତରେ ଯିବେ. ଏହି ପ୍ରତିନିଧି ମଣ୍ଡଳୀରେ ଜେଏମ୍ଏମ୍ ସାଂସଦ ସର୍ଫରାଜ ଅହମ୍ମଦ, ଏଲ୍ଜେପି ସାଂସଦ ସମ୍ଭାବୀ, ଟିଡିପିର ଜେଏମ୍ ହରିଶ ବାଲଯୋଗୀ ଏବଂ ଶିବସେନା ସାଂସଦ ମୁରଲୀ ଦେଉରା ଅଛନ୍ତି. ଡିଏମ୍କେ ସାଂସଦ କାନିମୋଝି କରୁଣାନିଧିଙ୍କ ନେତୃତ୍ୱରେ ଷଷ୍ଠ ପ୍ରତିନିଧିମଣ୍ଡଳୀ ସ୍ୱେନ୍, ଗ୍ରୀସ୍, ସ୍ଲୋଭେନିଆ, ଲାଟଭିଆ ଏବଂ ରୁଷ ଗସ୍ତରେ ଯିବେ. ଜାତୀୟ କନ୍ଫରେନ୍ସ ସାଂସଦ ମିଲନ ଅଲତାଫ ଅହମ୍ମଦ, ସମାଜବାଦୀ ପାର୍ଟି ସାଂସଦ ରାଜୀବ ରାଇ ଏବଂ ଆର୍ଜେଡି ସାଂସଦ ପ୍ରେମଚନ୍ଦ ଗୁପ୍ତା ଅଛନ୍ତି. ଏନ୍ସିପି ଏସ୍ସିପି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱରେ ସପ୍ତମ ଗୋଷ୍ଠୀ ଇଜିପ୍ଟ, କତାର, ଇଥିଓପିଆ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ. ଏହି ପ୍ରତିନିଧି ମଣ୍ଡଳୀରେ ବିଜେପିର ରାଜୀବ ପ୍ରତାପ ରୁଢ଼ି, ଅନୁରାଗ ସିଂ ଠାକୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ୍ ଏବଂ କଂଗ୍ରେସ ସାଂସଦ ମନୀଷ ତିୱାରୀ ଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ାଙ୍କର 92ତମ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ଦେବେଗୌଡ଼ାଙ୍କର ଜନସେବା ଏବଂ ଉଚ୍ଚାଙ୍ଗ ନେତୃତ୍ୱ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ଦେବେଗୌଡ଼ା ଜଣେ ବିଜ୍ଞ ଏବଂ ଅନ୍ତର୍ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ। ତାଙ୍କର ଦୀର୍ଘ ଓ ନିରାମୟ ଜୀବନ ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କର ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି ଶ୍ରୀ ଧନଖଡ଼ଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ଦୀର୍ଘ ବର୍ଷ ଧରି ରାଷ୍ଟ୍ରର ସେବାରେ ନିୟୋଜିତ ହୋଇଥିବାରୁ ତାଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମ୍ଭିଧାନ ଏବଂ ଆଇନ ସମ୍ପର୍କରେ ଶ୍ରୀ ଧନଖଡ଼ଙ୍କର ଅଗାଧ ଜ୍ଞାନ ତାଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇଥାଏ। ରାଜ୍ୟସଭାର ଅଧ୍ୟକ୍ଷ ହିସାବରେ ଶ୍ରୀ ଧନଖଡ଼ଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନ କାମନା କରିଛନ୍ତି। ହାଇଦ୍ରାବାଦର ଚାରମିନାର ନିକଟବର୍ତ୍ତୀ ଗୁଲଜାର ହାଉସ୍ ଅଟ୍ଟାଳିକାରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିବା ଫଳରେ ମୃତକଙ୍କ ସଂଖ୍ୟା 17କୁ ବୃଦ୍ଧି ପାଇଛି। ଏଥିରେ 8 ଜଣ ଶିଶୁ ଏବଂ 6 ଜଣ ମହିଳା ଥିବା ଜଣାପଡ଼ିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟବର୍ତ୍ତୀ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ ନିଆଁକୁ ଆୟତ୍ତ କରିବା ସହ 17 ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆହତଙ୍କୁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସର୍ଟ ସର୍କୁଟ କେ କାରଣ ଯୋ ଆକ୍ସିଡେଣ୍ଟ ହୁଆ ହେ ବହୁତ ଲୋକ ଇସମେ ଦେହାନ୍ତ ହୁଆ ଔର କୁଛ ଗାୟଲ ବି ହେ ଐସେ ଇନ୍ସିଡେଣ୍ଟ ହୋନା ବହୁତ ଦୁଃଖୀ ବାତ ହେ।
ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆହତମାନଙ୍କର ଚିକିତ୍ସା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ କହିଛନ୍ତି ଅପରେସନ୍ ସିନ୍ଦୁର ମାଧ୍ୟମରେ ସମଗ୍ର ବିଶ୍ୱ ଭାରତର ସାମରିକ ଶକ୍ତି ଏବଂ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପର ସଫଳତାକୁ ଦେଖିପାରିଛି। ନାଗପୁର ଜିଲ୍ଲାର ଖପରଖେଡ଼ା ପଞ୍ଚାୟତ ଅଞ୍ଚଳରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ମେକ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ଯୋଗୁଁ ଭାରତର ପ୍ରତିରକ୍ଷା କ୍ଷମତା କ୍ରମଶଃ ବୃଦ୍ଧି ପାଉଛି। ସେ ଆହୁରି କହିଛନ୍ତି ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ରିପୋର୍ଟଗୁଡ଼ିକ ପାକିସ୍ତାନର ବାୟୁ ଏବଂ ସାମରିକ ଘାଟି ଦ୍ୱାରା ହୋଇଥିବା କ୍ଷୟକ୍ଷତିକୁ ପ୍ରଦର୍ଶିତ କରିବା ସହ ପାକିସ୍ତାନର ମିଥ୍ୟା ଦାବିକୁ ପ୍ରଭାବଶାଳୀ ଢଙ୍ଗରେ ବିଶ୍ୱ ସମୁଦାୟ ଆଗରେ ଦେଖାଇପାରିଛି। ତ୍ରିରଙ୍ଗା ଶୋଭାଯାତ୍ରା ଖପରଖେଡ଼ା ପଞ୍ଚାୟତ ସମେତ ଏହାର ଆଖପାଖ ଅଞ୍ଚଳ ଅତିକ୍ରମ କରିଥିଲା। ଏଥିରେ ସ୍ଥାନୀୟ ବାସିନ୍ଦା ଅବସରପ୍ରାପ୍ତ କର୍ମଚାରୀ ଏବଂ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର କେଣ୍ଟକି ମିଜୋରୀ ଏବଂ ଅନ୍ୟ କେତେକ ପ୍ରଦେଶରେ ଭୟାବହ ଘୂର୍ଣ୍ଣିଝଡ଼ ହେବା ଫଳରେ 37 ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିବା ବେଳେ 12ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। କେଣ୍ଟକିର ଦକ୍ଷିଣ ପୂର୍ବ ଅଞ୍ଚଳରେ ସର୍ବାଧିକ 18 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅଧିକାଂଶ ଗୁରୁତର ଆହତ ହୋଇଛନ୍ତି। ମିଜୋରୀ ଏବଂ ଭର୍ଜିନିଆରେ ମଧ୍ୟ ଝଡ଼ପବନ ଯୋଗୁଁ ଅନେକ ଗଛ ଉପୁଡ଼ି ପଡ଼ିବାରୁ ଲୋକମାନେ ଆହତ ହୋଇଛନ୍ତି। ମିଜୋରୀରେ 5,000 ଉର୍ଦ୍ଧ୍ୱ ବାସଗୃହ ନଷ୍ଟ ହୋଇଥିବା ଜଣାପଡ଼ିଛି। ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ସେଠାକାର ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଆଜି ପାଳନ କରାଯାଉଛି। ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ଏ କ୍ଷେତ୍ରରେ ଅଧିକ ପ୍ରୋହାହନ ପ୍ରଦାନ କରିବା ତଥା ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଏହି ପଦକ୍ଷେପ ଅମୂଲ୍ୟ ସଂଗ୍ରହଗୁଡ଼ିକ ଉପରେ ଗବେଷଣା କରିବାକୁ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ। ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଅନୁଶୀଳନ କରିବା ଦିଗରେ ଏହା ଗୁରୁତ୍ୱ ବହନ କରେ। ଏହି ଦିବସ ପାଳନ ଅବସରରେ ଦେଶର ସମସ୍ତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସ୍କାରକୀ ଏବଂ ସଂଗ୍ରହାଳୟରେ ନିଃଶୁଳ୍କ ପ୍ରବେଶ ନେଇ ଏଏସ୍ଆଇ ଘୋଷଣା କରିଛି। ସଂସ୍କୃତି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏଏସ୍ଆଇର 52ଟି ସ୍କାରକୀ ଏବଂ ସଂଗ୍ରହାଳୟରେ ଜନସାଧାରଣ ଆଜି ନିଃଶୁଳ୍କ ପ୍ରବେଶ କରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଜୟପୁର ସୱାଇ ମାନସିଂ ଷ୍ଟାଡିୟମ୍ରେ ଅପରାହ୍ନ 3:30 ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ଟି ଅନୁଷ୍ଠିତ ହେବ। ଗତକାଲି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ପ୍ରାଥମିକ କୃଷି ଋଣ ସମବାୟ ସମିତିଗୁଡ଼ିକ ପାଇଁ ଏକ ନୂତନ ନୀତି ପ୍ରସ୍ତୁତ ନେଇ ଘୋଷଣା କଲେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ। ବିଭିନ୍ନ ରାଷ୍ଟ୍ରକୁ ଗସ୍ତ କରିବାକୁ ଥିବା ସାତଟି ପ୍ରତିନିଧିମଣ୍ଡଳୀ ଆତଙ୍କବାଦ ବିରୁଦ୍ଧରେ ଭାରତର ସାମୂହିକ ସଂକଳ୍ପକୁ ବିଶ୍ୱ ସମ୍ମୁଖରେ ପ୍ରତିଫଳନ କରିବ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଏବଂ ହାଇଦ୍ରାବାଦ ଗୁଲଜାର ହାଉସ୍ ଅଟ୍ଟାଳିକା ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି, ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ। ସମ୍ବାଦ ଶେଷ ହେଲା।